ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
অতি অল্প অটে সময় রমান, অতি অল্প অটে সময় রমান, কৃষপাশনীয় শরণ। ମୋହମାୟାର ଏ ଅନିତ୍ୟ ସଂସାର, ହୋଇଯିବ ଦିନେ ନା ରଖାର। ଧନ ଜନମାନ କ୍ଷଣ ଭଙ୍ଗୁର, ସହନହିବେ କେହି ତୋହର। ନିସହାୟ ହୋଇ ମରିବୁ କାହିଁରେ, ନିସହାୟ ହୋଇ ମରିବୁ କାହିଁରେ, ତାଙ୍କ ଧାମେ ନାହିଁ ମରଣ। ଫେରିଆ ଫେରିଆ ସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ଏ ଜଗତେ ଅଟେ ସବୁ ଅସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ପାପ କ୍ଷମି ଯିବ ଜୀବନେ ତୋହର କରିଲେ ତୁ ଯୀଶୁଙ୍କୁ ନିଜର ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ କରିବାକୁ ତତେ ଗ୍ରହଣ ଅଳ୍ପଟେ ସମୟର ମାନ ଅତି ଅଳ୍ପଟେ ସମୟର ମାନ କୃଷପାସିନୀ ଅସରଣ
ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଏସ୍ଡିଏ ମିଶନ କମ୍ପାଉଣ୍ଡ ସାଲିସବୁରୀ ପାର୍କ ପୁଣେ 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍ ଆମର ୱେବସାଇଟ୍ www.awr.org/ori ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ବାଇବଲ ଭବିଷ୍ୟତବାଣୀରେ ଆମେରିକା ଭାଗ ତିନି ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲରେ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ବାଇବଲ ଭବିଷ୍ୟତ ବାଣୀରେ ଆମେରିକା ବନ୍ଧୁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଏହି ଅଭିବୃଦ୍ଧି ନକଲି ଆନ୍ଦୋଳନକୁ କ୍ରୋଧିତ କରିବ ଏହାର ନେତାମାନେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହେବେ ଯେ ଯେଉଁମାନେ ବିଶ୍ୱର ନକଲି ଜୀବନରେ ସହଯୋଗ କରିବାକୁ ମନା କରନ୍ତି ସେମାନେ ବିଶ୍ୱର ସମସ୍ତ ଦୁଃଖର କାରଣ ଅଟନ୍ତି ଏହିପରି ଦାନିଏଲ 11:44 ଆମେ ପାଉଅଛୁ ସେମାନେ କ୍ରୟ ଏବଂ ବିକ୍ରୟର ସମାନକୁ ଅଯୋଗ୍ୟ କରିବେ ପ୍ରକାଶିତ ବାକ୍ୟ ତାର 13:16-17 କିନ୍ତୁ ବାଇବଲ ପ୍ରତିଜ୍ଞା କରିଛି ଯେ ଈଶ୍ୱରଙ୍କ ଲୋକ ପାଇଁ ଖାଦ୍ୟ ଜଳ ଏବଂ ସୁରକ୍ଷା ନିଶ୍ଚିତ ହେବ ଏହିପରି ଯିଶାୟା ପୁସ୍ତକ 33:16 ଆଉ ଗୀତ ସଂହିତା
ଚଉତିରିଶ ସାତରେ ଆମେ ପାଉଅଛୁ। ବନ୍ଧୁ, ନିରାଶାରେ ଆମେରିକା ନେତୃତ୍ୱାଧୀନ ମିଳିତ ମଞ୍ଚ ଏହାର ଶତ୍ରୁମାନଙ୍କ ଉପରେ ମୃତ୍ୟୁଦଣ୍ଡ ଦେବାକୁ ନିଷ୍ପତ୍ତି ନେବେ। ପ୍ରକାଶିତ ତାର ତେର ପନ୍ଦର ପ୍ରକାଶିତ ବାକ୍ୟ ତେର ତେର ଚଉଦ କହେ ଯେ ଏହାର ନେତାମାନେ ଲୋକମାନଙ୍କୁ ବିଶ୍ୱାସ କରିବା ପାଇଁ କରିବେ ଯେ ଈଶ୍ୱର ସେମାନଙ୍କ ସହିତ ଅଛନ୍ତି। ବନ୍ଧୁ, ସେମାନେ ଚମତ୍କାର କାର୍ଯ୍ୟ କରିବେ, ଏତେ ବିଶ୍ୱଯୋଗ୍ୟ ଯେ ଈଶ୍ୱରଙ୍କ ବିଶ୍ୱସ୍ତ ଶେଷ ସମୟରେ ଲୋକମାନଙ୍କ ବ୍ୟତୀତ ସମସ୍ତେ ପ୍ରବର୍ତ୍ତିତ ହେବେ। ଶୈତାନର ଆତ୍ମା ପତିତ ଦୂତକୁ ବ୍ୟବହାର କରି ଯାହାକି ପ୍ରକାଶିତ ଷୋହଳ ତେର ଚଉଦ ସେମାନେ ମୃତ୍ୟୁ ପ୍ରିୟଜନଙ୍କ ଛନ୍ନ ନାମ କରିବେ, ଯାହାକି ପ୍ରକାଶିତ ଅଠର ତେଇଶରେ ଏବଂ ବୋଧ ହୁଏ ବାଇବଲର ଭବିଷ୍ୟତ ବକ୍ତା ଏବଂ ପରିଚିତ ଭାବରେ ମଧ୍ୟ ପରିଚିତ ହେବ। ଏହି ମିଥ୍ୟାବାଦୀ ଯାହାକି ଜହନ ଚାରି ଆଠ ଚଉରାଳିଶରେ ଭୂତ ଆତ୍ମାରେ ନିଶ୍ଚିତ ଭାବରେ କୁହାଯାଇଛି, ଦାବି କରିବେ ଯେ ଈଶ୍ୱର ସେମାନଙ୍କୁ ସମସ୍ତଙ୍କ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବୋଲି। ଶୟତାନ ଖ୍ରୀଷ୍ଟଙ୍କ ପରି ଦେଖାଯାଏ, ତାଙ୍କର ଦୂତମାନେ ଖ୍ରୀଷ୍ଟିଆନ ସେବାକାରୀ ଭାବରେ ପରିଚୟ ଦିଅନ୍ତି। ଶୟତାନର ଦୂତମାନେ ମଧ୍ୟ ଧାର୍ମିକ ଧର୍ମଗୁରୁ ଭାବରେ ଦେଖାଯିବେ ଏବଂ ଶୟତାନ ଆଲୋକର ଦୂତ ଭାବରେ ଦେଖାଯିବ। ଏହିପରି ଦ୍ୱିତୀୟ କରନ୍ତି ତେର ତେର ଟୁ ଏଗାର ତେର ଟୁ ପନ୍ଦରରେ ଆମେ ଦେଖୁଅଛୁ, ତାଙ୍କର ମୁକୁଟ ଚମତ୍କାର ଭାବରେ ଶୟତାନ ନିଜକୁ ଯିଶୁ ବୋଲି ଦାବି କରିବ ବୋଲି ଆମେ ଦେଖୁଅଛୁ। ଏହିପରି ମାଥ୍ୟୁ ଚବିଶ ତେଇଶ ଚବିଶ କୃଷ୍ଣଙ୍କ ଛନ୍ନ ନାମ କରିବା ବେଳେ ସେ ସହଜରେ ଦାବି କରିପାରନ୍ତି ଯେ ସେ ବିଶ୍ରାମ ଦିନକୁ ରବିବାର ପରିବର୍ତ୍ତନ କରିଛନ୍ତି ଏବଂ ତାଙ୍କ ଅନୁଗାମୀମାନଙ୍କ ସେମାନଙ୍କ ବିଶ୍ୱପାପୀ ପୁନର୍ଜୀବନ ଏବଂ ତାଙ୍କର ପବିତ୍ର ଦିନ ରବିବାରକୁ ପାଳନ କରିବାକୁ ଅନୁରୋଧ କରନ୍ତି। ବନ୍ଧୁ, କୋଟି କୋଟି ଲୋକଙ୍କୁ ପ୍ରତାରଣା କରାଯାଇଛି, କୋଟି କୋଟି ଶୈତାନ ଯୀଶୁ ବୋଲି ବିଶ୍ୱାସ କରି ତାଙ୍କ ପାଦ ତଳେ ପ୍ରମାଣ କରିବେ ଏବଂ ନକଲି ଆନ୍ଦୋଳନରେ ସହଯୋଗ ଦେବେ। ସମସ୍ତ ଜଗତ ଆଶ୍ଚର୍ଯ୍ୟ ହୋଇ ପଶୁକୁ ଅନୁସରଣ କଲେ ଏହି ପ୍ରତାରଣା ଅତ୍ୟଧିକ ପ୍ରଭାବଶୀଳ ହେବ, କିନ୍ତୁ ଈଶ୍ୱରଙ୍କ ଲୋକମାନେ ପ୍ରତାରିତ ହେବେ ନାହିଁ, କାରଣ ସେମାନେ ବାଇବଲ ଦ୍ୱାରା ସବୁକିଛି ପରୀକ୍ଷା କରନ୍ତି। ଏହିପରି ଆମେ ଯିଶାୟ ଆଠ ଉଣେଇଶ କୋଡ଼ିଏ ଦ୍ୱିତୀୟ ତିମୋଥେଉ ଦୁଇ ପନ୍ଦରରେ ଆମେ ପାଉଅଛୁ, ବାଇବଲ କହିଛି ଯେ ଈଶ୍ୱରଙ୍କ ନିୟମ ପରିବର୍ତ୍ତନ ହୋଇପାରିବ ନାହିଁ, ମାଥ୍ୟୁ ପାଞ୍ଚ ଅଠର। ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ଯୀଶୁ ଫେରିବେ ପ୍ରତ୍ୟେକ ଆଖି ତାଙ୍କୁ ଦେଖିବେ, ପ୍ରକାଶିତ ଏକ ସାତ, ଏବଂ ସେ ପୃଥିବୀ ସ୍ୱସ୍ଥ କରିବେ ନାହିଁ କିନ୍ତୁ ମେଘରେ ରହିବେ ଏବଂ ତାଙ୍କ ଲୋକଙ୍କୁ ଆକାଶରେ ତାଙ୍କୁ ଭେଟିବାକୁ ଡାକିବେ ବୋଲି ପ୍ରଥମ ଥେସଲିନି ଚାରି ଷୋହଳ ସତରରେ ଆମେ ପାଉଅଛୁ। ବନ୍ଧୁ, ଶକ୍ତିଶାଳୀ ଶେଷ ସମୟରେ ପ୍ରତାରଣାରୁ ଆମେ କିପରି ସୁରକ୍ଷା ହୋଇପାରିବା? ବାଇବଲ ଦ୍ୱାରା ପ୍ରତ୍ୟେକ ଶିକ୍ଷା ପରୀକ୍ଷା କର, ଏହିପରି ଦ୍ୱିତୀୟ ତିମୋଥେଉ ଦୁଇ ପନ୍ଦରରେ ଲେଖାଯାଇଛି, ପ୍ରେରିତ ସତର ଏଗାରରେ ଲେଖାଯାଇଛି, ଯିଶାୟ ଆଠ କୋଡ଼ିଏରେ ଲେଖାଯାଇଛି କି ବାଇବଲ ଦ୍ୱାରା ପ୍ରତ୍ୟେକ ଶିକ୍ଷାକୁ ପରୀକ୍ଷା କରିବାକୁ ପଡ଼ିବ। ଦୁଇ, ଯୀଶୁ ଯେପରି ପ୍ରକାଶ କରନ୍ତି ସତ୍ୟକୁ ଅନୁସରଣ କରନ୍ତୁ। ଯୀଶୁ ପ୍ରତିଜ୍ଞା କରିଥିଲେ ଯେ ଯେଉଁମାନେ ପ୍ରକୃତରେ ତାଙ୍କ କଥା ମାନିବାକୁ ଚାହାନ୍ତି ସେମାନେ କଦାପି ଭୁଲରେ ଶେଷ ହେବେ ନାହିଁ। ଏହିପରି ଜହନ ସାତ ସତରରେ ଆମେ ପାଉଅଛୁ, ପ୍ରତିଦିନ ଯୀଶୁଙ୍କ ନିକଟରେ ରୁହନ୍ତୁ ଜହନ ପନ୍ଦର ପାଞ୍ଚରେ, ଏହିପରି ତିନିରେ ଆମେ ଦେଖାଉଛୁ। ବନ୍ଧୁ, ତିନି ଦୂତଙ୍କ ବାର୍ତ୍ତା ଉପରେ ଆମର ନ କ୍ରମରେ ଏହା ହୋଇଛି ଷଷ୍ଠ ଅଧ୍ୟୟନ। ପରବର୍ତ୍ତୀ ଅଧ୍ୟୟନ ଯାହା ଯଦି ଆମେ ଦେଖିବା ସେ ତିନି ଦୂତଙ୍କ ବିଷୟରେ ଆମେ ଦେଖିଥିଲୁ। ବନ୍ଧୁ, ତୁମେ ଯୀଶୁଙ୍କୁ ଉପାସନା କରିବାକୁ ଓ ମାନିବାକୁ ପ୍ରସ୍ତୁତ କି? ଯଦିଓ ଏହାର ଅର୍ଥ ଉପହାସ ନିର୍ଯାତନା ଏବଂ ଶେଷରେ ମୃତ୍ୟୁଦଣ୍ଡ ମିଳେ, ଏହା ଠିକ ମନେ ହୁଏ ନା ଯେ ଅନ୍ତିମ ସଙ୍କଟରେ ଯେଉଁମାନେ ଈଶ୍ୱରଙ୍କ ସତ୍ୟ କେବେ ଶୁଣି ନାହାନ୍ତି ସେମାନେ ନିର୍ଦ୍ଦୋଷ ଭାବରେ ଏକ ନକଳି ବାଛିବେ ଏବଂ ଏପରି ହଜିଯିବେ। ପ୍ରଥମେ ମାର୍କ 16:15 ଏବଂ ବୁଝି ନ ପାରି କେହି କେହି ଅନ୍ତିମ ସଙ୍କଟର ସମ୍ମୁଖୀନ ହେବେ ନାହିଁ। ଜହନ 1:9 ଆଜି ପାଇଁ ଯୀଶୁଙ୍କ ଗୁରୁତ୍ୱପୂର୍ଣ୍ଣ ତିନୋଟି ଦୂତଙ୍କ ବାର୍ତ୍ତା ଯାହାକି ପ୍ରକାଶିତ 14:6-12 ଲୋକମାନେ କେବଳ ପଶୁର ଚିହ୍ନ ପାଇବାକୁ ବାଛିବେ କାରଣ ସେମାନେ ଖ୍ରୀଷ୍ଟଙ୍କ ଅନୁସରଣ ପାଇଁ ମୂଲ୍ୟ ଦେବାକୁ ଇଚ୍ଛା କରନ୍ତି। ପ୍ରକାଶିତ 16:12-16 ଆର୍ମାଗେଡନ୍ ଯୁଦ୍ଧ କ'ଣ କୁହାଯାଏ, ଏହା କେବେ ଓ କେଉଁଠାରୁ ଯୁଦ୍ଧ ହେବ। ଆର୍ମାଗେଡନ୍ ଯୁଦ୍ଧ ହେଉଛି ଖ୍ରୀଷ୍ଟ ଏବଂ ଶୈତାନ ମଧ୍ୟରେ ଶେଷ ଯୁଦ୍ଧ। ଏହା ପୃଥିବୀରେ ଯୁଦ୍ଧ ହେବ ଏବଂ ସମୟ ଶେଷ ହେବା ପୂର୍ବରୁ ଆରମ୍ଭ ହେବ। ଯୀଶୁଙ୍କ ଦ୍ୱିତୀୟ ଆସିବା ଦ୍ୱାରା ଯୁଦ୍ଧ ବାଧାପ୍ରାପ୍ତ ହେବ, ଯାହାକି 1000 ବର୍ଷ ପରେ ଏହା ପୁଣି ଆରମ୍ଭ ହେବ। ଯେତେବେଳେ ଦୁଷ୍ଟମାନେ ଏହାକୁ ଧରିବା ଆଶାରେ ପବିତ୍ର ସହରକୁ ଘେରି ରହିବେ, ଦୁଷ୍ଟମାନଙ୍କ ଉପରେ ସ୍ୱର୍ଗରୁ ଅଗ୍ନି ବର୍ଷା ହୋଇ ସେମାନଙ୍କୁ ବିନାଶ କଲାବେଳେ ଯୁଦ୍ଧ ବନ୍ଦ ହେବ। ଏହିପରି ପ୍ରକାଶିତ ବାକ୍ୟ 20:9 ଆମେ ଦେଖୁଅଛୁ। ବନ୍ଧୁ, ଆର୍ମାଗେଡନ୍ ଶବ୍ଦର ଅର୍ଥ କ'ଣ? ଖ୍ରୀଷ୍ଟ ଏବଂ ଶୈତାନ ମଧ୍ୟରେ ସର୍ବଶକ୍ତିମାନ ପରମେଶ୍ୱରଙ୍କର ସେହି ମହାନ ଦିନର ଯୁଦ୍ଧ ପାଇଁ ଆର୍ମାଗେଡନ୍ ହେଉଛି ଏକ ନାମ ଯେଉଁଥିରେ ଜଗତର ସମସ୍ତ ରାଷ୍ଟ୍ର ଜଡ଼ିତ ହେବ। ପ୍ରକାଶିତ ବାକ୍ୟ 16:12-16 ପୂର୍ବର ରାଜାମାନେ ପରମପିତା ପରମେଶ୍ୱର ଓ ପୁତ୍ର ପରମେଶ୍ୱର ଅଟନ୍ତି। ବାଇବଲର ପୂର୍ବ ଈଶ୍ୱରଙ୍କ ସ୍ୱର୍ଗରାଜ୍ୟର ପ୍ରତୀକ ଅଟେ। ପ୍ରକାଶିତ ବାକ୍ୟ 7:2 ଜେହିଜିକଲ 34:2 ମାଥିଓ 24:27 ଏହି ଅନ୍ତିମ ଯୁଦ୍ଧରେ ପ୍ରାୟତଃ ସମଗ୍ର ବିଶ୍ୱ ଏକତ୍ରିତ ହେବେ। ଏହିପରି ପ୍ରକାଶିତ 16:14 ଆମେ ପାଉ, ଯୀଶୁ ମେଷ ଶାବକ ଏବଂ ତାଙ୍କର ଲୋକଙ୍କ ବିରୁଦ୍ଧରେ ଲଢ଼ିବେ। ଏହିପରି ପ୍ରକାଶିତ 17:14-19 ଆମେ ଦେଖୁ, ଯେଉଁମାନେ ପଶୁକୁ ପୂଜା କରିବାକୁ ମନା କରନ୍ତି ସେମାନଙ୍କୁ ବିନାଶ କରିବା ସମୟ ସେମାନଙ୍କର ଉଦ୍ଦେଶ୍ୟ ହେବ। ଏହିପରି ପ୍ରକାଶିତ 13:15-17 ଆମେ ପାଉଛୁ, ଭ୍ରାନ୍ତି ପ୍ରତ୍ୟାଖ୍ୟାନକୁ ଅନୁସରଣ କରେ। ଯେଉଁମାନେ ଈଶ୍ୱରଙ୍କ ବାର୍ତ୍ତା ଗ୍ରହଣ କରିବାକୁ ମନା କରନ୍ତି ଯଦିଓ ସେମାନେ ଜାଣନ୍ତି ଯେ ଏହା ସତ୍ୟ, ସେମାନେ ମିଥ୍ୟାକୁ ବିଶ୍ୱାସ କରିବା ପାଇଁ ଦୃଢ଼ ଭାବରେ ପ୍ରତାରିତ ହେବେ। ଏହିପରି ଦ୍ୱିତୀୟ ଥେସଲୋନିକୀୟ 2:10-12 ଆମେ ପାଉଅଛୁ, ସେମାନେ ବିଶ୍ୱାସ କରିବା ଆରମ୍ଭ କରିବା ଯେ ଯେତେବେଳେ ସେମାନେ ତାଙ୍କ ଲୋକମାନଙ୍କୁ ବିନାଶ କରିବାକୁ ଚେଷ୍ଟା କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟକୁ ସମର୍ଥନ କରୁଛନ୍ତି। ସେମାନେ ସାଧୁମାନଙ୍କ ଅନୁଭବ କରିବେ ଯେ ସେମାନେ ନକଲି ପୁନର୍ଜୀବନରେ ସହଯୋଗ କରିବାକୁ ମନା କରି ସମଗ୍ର ବିଶ୍ୱକୁ ଧ୍ୱଂସ କରୁଛନ୍ତି। ଯୀଶୁଙ୍କ ଦ୍ୱିତୀୟ ଆସିବା ଯୁଦ୍ଧକୁ ବନ୍ଦ କରିଦିଏ। ଏହି ଯୁଦ୍ଧ ନିଜେ ବିଶ୍ୱବ୍ୟାପୀ ହେବ। ସରକାର ଈଶ୍ୱରଙ୍କ ଲୋକଙ୍କୁ ଧ୍ୱଂସ କରିବାକୁ ଚେଷ୍ଟା କରିବ, କିନ୍ତୁ ଈଶ୍ୱର ଏଥିରେ ହସ୍ତକ୍ଷେପ କରିବେ। ସାଙ୍କେତିକ ନଦୀ ଶୁଖିଯିବ, ଜଳ ଲୋକମାନଙ୍କୁ ପ୍ରତିନିଧିତ୍ୱ କରେ। ପାରତ ନଦୀ ଶୁଖିଯିବାର ଅର୍ଥ ହେଉଛି ଯେଉଁମାନେ ପଶୁ ସୈତାନ ରାଜ୍ୟକୁ ସମର୍ଥନ କରୁଛନ୍ତି ସେମାନଙ୍କ ହଠାତ୍ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିବେ। ପଶୁଙ୍କ ସମର୍ଥନ ଏପରି ଶୁଖିଯିବ, ଏହାର ସହଯୋଗୀମାନଙ୍କ ମିଳିତ ଯାହାକି ପ୍ରକାଶିତ 16:13-14 ଆମେ ପାଉଛୁ, ଅଲଗା ହୋଇଯିବ। ପ୍ରକାଶିତ 16:19 ଯୀଶୁଙ୍କ ଦ୍ୱିତୀୟ ଆଗମନ ଏହି ଯୁଦ୍ଧକୁ ବନ୍ଦ କରି ତାଙ୍କ ଲୋକଙ୍କୁ ରକ୍ଷା କରିବ। 1000 ବର୍ଷ ପରେ ଯୁଦ୍ଧ ଆରମ୍ଭ ହେଲା। 1000 ବର୍ଷ ପରେ ଶୈତାନ ଖୋଲା ସ୍ଥାନରେ ଈଶ୍ୱର ଏବଂ ତାଙ୍କ ଲୋକଙ୍କ ବିରୁଦ୍ଧରେ ଶକ୍ତି ନେତା ଭାବରେ ବାହାରକୁ ଆସିବ। ସେ ଯୁଦ୍ଧ ଆରମ୍ଭ କରିବେ ଏବଂ ପବିତ୍ର ସହରକୁ କାବୁ କରିବାକୁ ଚେଷ୍ଟା କରିବେ। ତାପରେ ସେ ଏବଂ ତାଙ୍କ ଅନୁଗାମୀମାନେ ସ୍ୱର୍ଗରୁ ଅଗ୍ନି ଦ୍ୱାରା ନଷ୍ଟ ହୋଇଯିବେ। ବନ୍ଧୁ, ବାଇବଲ କୁହେ ସମୟ ଆସୁଛି, ଯିଏ ତୁମକୁ ହତ୍ୟା କରିବ ସେ ଭାବିବ ସେ ଈଶ୍ୱରଙ୍କ ସେବା ପ୍ରଦାନ କରେ। ଏହା ସମ୍ଭବ କି? ଏହା ଆମ ସମୟରେ ଆକ୍ଷରିକ ଭାବରେ ପୂରଣ ହେବ। ବନ୍ଧୁ, ହଁ, ବିଶ୍ୱ ସରକାର ଏବଂ ଧର୍ମର ଶେଷ ସମୟରେ ମିଳିତ ମଞ୍ଚ ଶେଷରେ ଈଶ୍ୱରଙ୍କ ଲୋକଙ୍କ ପ୍ରତି ସମସ୍ତ ସହାନୁଭୂତି ହରାଇବ। ଯେଉଁମାନେ ନକଲି ପୁନର୍ଜୀବନରେ ସୁଗ ଦେବାକୁ କିମ୍ବା ରବିବାର ପୂଜା ଗ୍ରହଣ କରିବାକୁ ମନା କରନ୍ତି, ସେମାନେ ଅନୁଭବ କରିବେ ଯେ ସେମାନଙ୍କ ପୁନର୍ଜୀବନ ସହିତ ଆସୁଥିବା ଚମତ୍କାର ଗୁଡ଼ିକ ଏହାର ବୌଦ୍ଧତାକୁ ପ୍ରମାଣ କରେ। ରୋଗୀମାନେ ସୁସ୍ଥ ହେବା କିମ୍ବା କୁଖ୍ୟାତ ଈଶ୍ୱରଙ୍କ ଘୃଣାକାରୀ ଅନୈତିକତା ସେଲିବ୍ରିଟି ଏବଂ ଜଣାଶୁଣା ଅପରାଧୀମାନେ ପରିବର୍ତ୍ତିତ ହେବା ଭଳି ଚମତ୍କାର ଦେଖାଯାଏ। ଏହି ବିଶ୍ୱବ୍ୟାପୀ ପୁନର୍ଜୀବନକୁ ନଷ୍ଟ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି ମିଳିତ ମଞ୍ଚ କହିଛି। ସମସ୍ତଙ୍କୁ ବ୍ୟକ୍ତିଗତ ଭାବନା ଏବଂ ବ୍ୟକ୍ତ ଶିକ୍ଷା ବିଶ୍ରାମବାରକୁ ଛାଡ଼ି ଶାନ୍ତି ଏବଂ ଭାଇଚାର ପାଇଁ ପୁନଃ ଉଦ୍ଧାରରେ ବିଶ୍ୱର ଅନ୍ୟମାନଙ୍କ ସହିତ ଯୋଗ ଦେବାକୁ ଅନୁରୋଧ କରାଯିବ। ଯେଉଁମାନେ ସହଯୋଗ କରିବାକୁ ରାଜି ନାହାନ୍ତି ସେମାନଙ୍କୁ ଅବିଶ୍ୱାସୀ, ଦେଶପ୍ରେମୀ, ଆଚାର ଅରାଜକବାଦୀ ଏବଂ ଶେଷରେ ବିପଜ୍ଜନକ ପ୍ରଶଂସକ ଭାବରେ ବିବେଚନା କରାଯିବ, ଯାହାକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ସେହିଦିନ ଯେହେତୁ ଆମେ ଦାନିଏଲ ଏବଂ ପ୍ରକାଶିତ ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରୁ, ଏହା ସ୍ପଷ୍ଟ ମନେ ହୁଏ ଯେ ପ୍ରକୃତ ଶତ୍ରୁ ଦର୍ଶାଏ ଶୈତାନ। ଏହା ସତ, ଅବଶ୍ୟ ଶୈତାନ ସର୍ବଦା ପ୍ରକୃତ ଶତ୍ରୁ ଅଟେ। ଶୈତାନ ପୃଥିବୀର ନେତୃବୃନ୍ଦୁ ଏବଂ ରାଷ୍ଟ୍ରମାନଙ୍କ ମାଧ୍ୟମରେ କାର୍ଯ୍ୟ କରି ଈଶ୍ୱରଙ୍କ ଲୋକଙ୍କୁ ଆଘାତ କରେ ଏବଂ ଏପରି ଭାବରେ ଯୀଶୁ ଏବଂ ପିତାଙ୍କ ପାଇଁ ହୃଦୟ ଯନ୍ତ୍ରଣା ଦିଏ। ସମସ୍ତ ମନ୍ଦ ପାଇଁ ଶୈତାନ ହିଁ ଦାୟୀ। ଆସନ୍ତୁ ତାଙ୍କୁ ଦୋଷ ଦେବା ଏବଂ ସାବଧାନ ରୁହନ୍ତୁ ଯେ ଆମେ ଈଶ୍ୱରଙ୍କ ଲୋକ ଏବଂ ଚର୍ଚ୍ଚକୁ ଆଘାତ କରୁଥିବା ଲୋକଙ୍କ ବା ସଂଗଠନକୁ କିପରି ବିଚାର କରୁ। ସେମାନେ ବେଳେବେଳେ ସମ୍ପୂର୍ଣ୍ଣ ଅଜ୍ଞ ଅଟନ୍ତି ଯେ ସେମାନେ କାହାକୁ କ୍ଷତି କରିଛନ୍ତି, କିନ୍ତୁ ଶୈତାନ ବିଷୟରେ ତାହା କେବେ ସତ୍ୟ ନୁହେଁ। ସେ ସର୍ବଦା ସମ୍ପୂର୍ଣ୍ଣ ସଚେତନ ଅଟନ୍ତି। ସେ ଉଦ୍ଦେଶ୍ୟମୂଳକ ଭାବରେ ଈଶ୍ୱର ଏବଂ ତାଙ୍କ ଲୋକଙ୍କୁ ଆଘାତ କରନ୍ତି। ବନ୍ଧୁ, କିଏ ଏହି ଶୈତାନକୁ ବନ୍ଦ କରିପାରିବ? ବନ୍ଧୁ, ପ୍ରକାଶିତ ବାକ୍ୟ 19:20 ଯେଉଁଠାରେ ଈଶ୍ୱର ଖ୍ରୀଷ୍ଟ ଧର୍ମ ପଶୁଙ୍କ ବିନାଶ ବିଷୟରେ ଉଲ୍ଲେଖ କରିଛନ୍ତି, ସେ ମିଥ୍ୟା ଭବିଷ୍ୟତ ଭକ୍ତାଙ୍କ ବିନାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ପର୍ଯ୍ୟାୟରେ ଈଶ୍ୱର ମିଥ୍ୟା ଭବିଷ୍ୟତ ଭକ୍ତାଙ୍କୁ ସେହି ଶକ୍ତି ଭାବରେ ଚିହ୍ନଟ କରିଛନ୍ତି, ଯାହା ସେହି ପଶୁଙ୍କ ଆଗରେ କାର୍ଯ୍ୟ କରୁଥିବା ଏବଂ ସେହି ପଶୁର ଚିହ୍ନ ପାଇଥିବା ଲୋକଙ୍କୁ ଏବଂ ସେମାନେ ତାଙ୍କ ପ୍ରତିମୂର୍ତ୍ତିକୁ ଉପାସନା କରୁଥିଲେ ସେମାନଙ୍କୁ ପ୍ରତାରଣା କରିଥିଲେ। ବନ୍ଧୁ, ମେଷ ଶାବକ ସିଂହର ପଶୁମାନଙ୍କର କାର୍ଯ୍ୟକଳାପ ପାଇଁ ଏହା ଏକ ସ୍ପଷ୍ଟ ସନ୍ଦର୍ଭ, ଯାହା ପ୍ରକାଶିତ ବାକ୍ୟ 13:1-18 ଆମେ ପାଉଛୁ ରେ ବର୍ଣ୍ଣନା କରାଯାଇଅଛି। ବନ୍ଧୁ, ଏହି ବର୍ଣ୍ଣନାରେ ଆମେ ଭଲ ଭାବରେ ଜାଣିପାରିବା। ତାହେଲେ ଚାଲନ୍ତୁ, ସେହି ସଦାପ୍ରଭୁ ପରମେଶ୍ୱର ଯିଏକି ଆମମାନଙ୍କ ପାଇଁ କୃଶରେ ହତ ହେଲେ, ପ୍ରାଣ ଦେଲେ, ଆଉ ସେହି ପରମେଶ୍ୱର ଆମମାନଙ୍କୁ ସେହି ଶୈତାନ ହସ୍ତରୁ ଦୂରରେ ରହିବା ପାଇଁ ଏମାନଙ୍କୁ ସତର୍କବାଣୀ ଦେଇ ଏଇ ଯେଉଁ ବାଇବଲ୍ ଦ୍ୱାରା ଆମମାନଙ୍କୁ କହୁଅଛନ୍ତି। ଚାଲନ୍ତୁ ନିଜକୁ ଆମେ ସତର୍କ କରି ସେହି ରବିବାର ଦିନରେ ନ ପୂଜା କରି ବିଶ୍ରାମ ଦିନରେ ପୂଜା କରିବା ଆଉ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଆମେ ଚାଲିବା। ଏହା କରିବା ଦ୍ୱାରା ଆମମାନେ ସ୍ୱର୍ଗରାଜ ଯିବା ପାଇଁ ନିଜକୁ ପ୍ରସ୍ତୁତ କରୁଛୁ, ଆମ ପରିବାରକୁ ପ୍ରସ୍ତୁତ କରୁଛୁ, ଆମ ସମାଜକୁ ପ୍ରସ୍ତୁତ କରୁଛୁ। ତାହେଲେ ଚାଲନ୍ତୁ ସେହି ପରମ ପିତାଙ୍କଠାରେ ନିଜକୁ ନମ୍ର କରି ତାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶୁଣାଇଲେ ତୁମ ସେହି ପବିତ୍ର ଶାସ୍ତ୍ର ବାଇବଲଠୁ। ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
অতি অল্প অটে সময়ের মান, অতি অল্প অটে সময়ের মান, কৃষ পাশে নিয় শরণ।
ଆପଣ ଆଡ଼ଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।